ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଇସ୍ରାଏଲ ଉପରେ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରିପ୍ରେକ୍ଷୀରେ ଯୁଦ୍ଧ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ସେଠାକାର ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ କ୍ଷେତ୍ରରେ କର ହ୍ରାସ ଏବଂ ଅନ୍ୟ କେତେକ କ୍ଷେତ୍ରରେ ଏହାକୁ ଛାଡ଼ କରିବା ଲାଗି ଜିଏସ୍ଟି ପରିଷଦର ନିଷ୍ପଭି। ଭାରତୀୟ ବିମାନ ବାହିନୀର ନୂତନ ନିଶାନ ଆଜି ହେବ ଉନ୍କୋଚିତ। ଆଫଗାନିସ୍ତାନ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଟପିଲା 120କୁ ଏବଂ ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଅଭୂତପୂର୍ବ ସଫଳତା ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଶୁଭେଚ୍ଛା। ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ଗତକାଲି ଇସ୍ରାଏଲ ଉପରେ ଭୀଷଣ ଆକ୍ରମଣ କରାଯାଇଛି। ଏହି ଅତର୍କିତ ଆକ୍ରମଣରେ ଦକ୍ଷିଣ ଏବଂ କେନ୍ଦ୍ରୀୟ ଇସ୍ରାଏଲ ଅଞ୍ଚଳରେ 150ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ସହ 1100ରୁ ଅଧିକ ଆହତ ହୋଇଛନ୍ତି। ଇସ୍ରାଏଲ ସରକାରୀ ମିଡିଆ କହିଛି ବହୁ ଇସ୍ରାଏଲ ନାଗରିକଙ୍କୁ ଗାଜା ଷ୍ଟ୍ରିପ୍ରେ ବନ୍ଧକ ରଖାଯାଇଛି। ଏହି ଆକ୍ରମଣ ପରିପ୍ରେକ୍ଷୀରେ ପ୍ରତିକ୍ରିୟା ଦେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଇସ୍ରାଏଲ ପାଲେଷ୍ଟାଇନ୍ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରୁଛି। ଏହି ଯୁଦ୍ଧରେ ଇସ୍ରାଏଲ ନିଶ୍ଚିତ ବିଜୟ ହାସଲ କରିବ ଏବଂ ଏଥିପାଇଁ ହମାସକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହେରଜୋଗ ମଧ୍ୟ ହମାସର ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଇସ୍ରାଏଲ ସାମରିକ ବାହିନୀ ଅପରେସନ୍ ସୋର୍ଡସ୍ ଅଫ୍ ଆଇରନ୍ ନାମରେ ପାଲେଷ୍ଟାଇନ୍ ବିରୁଦ୍ଧରେ ଯୁଦ୍ଧଯାତ୍ରା ଆରମ୍ଭ କରିଛି। ହମାସ ଆତଙ୍କବାଦୀ ଗୋଷ୍ଠୀର 17ଟି ଶିବିର ଉପରେ ଇସ୍ରାଏଲ ପକ୍ଷରୁ ଆକାଶମାର୍ଗରୁ ଆକ୍ରମଣ କରାଯାଇଛି। ଏହାଦ୍ୱାରା 230ରୁ ଅଧିକ ହମାସ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ଇସ୍ରାଏଲ ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଏହାଦ୍ୱାରା ନିରୀହ ଜନସାଧାରଣ କ୍ଷତିଗ୍ରସ୍ତ ହେବେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଇସ୍ରାଏଲରେ ବସବାସ କରୁଥିବା ଭାରତୀୟଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ସେ ସେଠାକାର ସୁରକ୍ଷା ବ୍ୟବସ୍ଥାକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଜଳ ଯୋଗାଣ, ଜନସ୍ୱାସ୍ଥ୍ୟ, ପରିମଳ ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବସ୍ତି ଅଞ୍ଚଳ ବିକାଶ ବ୍ୟବସ୍ଥା ଉପରୁ ସାମଗ୍ରୀ ଓ ସେବାକର ଛାଡ଼ କରାଯାଇଛି। ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ 52ତମ ଜିଏସ୍ଟି ପରିଷଦ ବୈଠକରେ ଏହି ନିଷ୍ପଭି ନିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୈଠକରେ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଅର୍ଥମନ୍ତ୍ରୀଗଣ ଅଂଶଗ୍ରହଣ କରିଥିଲେ। ବୈଠକ ଶେଷରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଜିଏସ୍ଟି ଆପେଲେଟ୍ ଟ୍ରିବ୍ୟୁନାଲ ଉପରେ ପରିଷଦରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯାଇଛି। ତରଳ ଗୁଡ଼ ଉପରୁ ଜିଏସ୍ଟି ହାର ଶତକଡ଼ା 28 ଭାଗରୁ 5 ଭାଗକୁ ହ୍ରାସ କରାଯିବା ପାଇଁ ନିଷ୍ପଭି ନିଆଯାଇଛି। ଏଥିରୁ ଆଖୁ ଚାଷୀମାନେ ଉପକୃତ ହେବେ। ସେ କହିଛନ୍ତି ଶତକଡ଼ା 70 ଭାଗ ବାଜରା ଥିବା ଅଟା ଉପରେ ଜିଏସ୍ଟି ଲାଗୁ ହେବ ନାହିଁ। ତେବେ ପ୍ୟାକେଟ୍ କିମ୍ବା ବ୍ରାଣ୍ଡ ନାମରେ ବିକ୍ରି ଉପରେ ଶତକଡ଼ା 5 ଭାଗ ଜିଏସ୍ଟି ଲାଗୁ ହେବ। ଜିଏସ୍ଟି ଆପେଲେଟ୍ ଟ୍ରିବ୍ୟୁନାଲରେ ସଂଶୋଧନ ସମ୍ବନ୍ଧରେ ସେ କହିଛନ୍ତି ଏହାର ପ୍ରେସିଡେଣ୍ଟଙ୍କର ସର୍ବାଧିକ ବୟସ ସୀମା 70 ବର୍ଷକୁ ବୃଦ୍ଧି କରାଯାଇଛି। ସେହିଭଳି ସଦସ୍ୟମାନଙ୍କର ବୟସ ସୀମା ସର୍ବାଧିକ 67 ବର୍ଷ ରହିବ। ଅର୍ଥମନ୍ତ୍ରୀ କହିଛନ୍ତି ଏଣିକି ଏକ୍ସଟ୍ରା ନ୍ୟୁଟ୍ରାଲ ଆଲ୍କୋହଲ ଉପରେ ଜିଏସ୍ଟି ପରିଷଦ ଟିକସ ଲାଗୁ କରିବ ନାହିଁ। ଲୋକଙ୍କ ବ୍ୟବହାର ପାଇଁ ଏହାକୁ ଜିଏସ୍ଟିର ପରିସର ବାହାରେ ରଖିବାକୁ ସୁପାରିଶ କରାଯାଇଛି। ଲ କମିଟିର ଅନୁଧ୍ୟାନ ପରେ ସମ୍ପୃକ୍ତ ଆଇନରେ ଆବଶ୍ୟକ ସଂଶୋଧନ କରାଯିବ। କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆସାମରେ 6ଟି ନୂତନ ଆୟୁଷ ହସ୍କିଟାଲର ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି। ଗତକାଲି ମାଜୁଲିଠାରେ 50 ଶଯ୍ୟା ବିଶିଷ୍ଟ ଏକ ଆୟୁଷ ହସ୍କିଟାଲକୁ ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି ଏହି ନୂତନ ହସ୍କିଟାଲଗୁଡ଼ିକ କାଲିଆବୋର, ମୋରିଗାଓଁ, କୋକ୍ରାଝର ଏବଂ ବକ୍ସାଠାରେ ନିର୍ମିତ ହେବ। ଦିଫୁଠାରେ ମଧ୍ୟ ଏକ 30 ଶଯ୍ୟା ବିଶିଷ୍ଟ ଆୟୁଷ ହସ୍କିଟାଲ ପ୍ରତିଷ୍ଠା କରାଯିବା ନେଇ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଇତିମଧ୍ୟରେ ଆସାମରେ 299ଟି ଆୟୁଷ ହସ୍କିଟାଲ କାର୍ଯ୍ୟକ୍ଷମ ହୋଇଛି, ଖୁବ୍ ଶୀଘ୍ର ଆଉ 200ଟି କାର୍ଯ୍ୟ ଆରମ୍ଭ କରିବ। ସେ ଆହୁରି କହିଛନ୍ତି ଆସାମର ବିଭିନ୍ନ ଜିଲ୍ଲାରେ ପାଖାପାଖି 100ଟି ଆୟୁଷ ଡିସ୍ପେନ୍ସରୀ କାର୍ଯ୍ୟକାରୀ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ବିମାନ ବାହିନୀ ମୁଖ୍ୟ ଭିଆର୍ ଚୌଧୁରୀ ଆଜି ବିମାନ ବାହିନୀ ଦିବସ ଅବସରରେ ଭାରତୀୟ ବିମାନ ବାହିନୀର ନୂଆ ନିଶାନକୁ ଉନ୍କୋଚନ କରିବେ। ବିମାନ ବାହିନୀ କହିଛି ଏହି ନୂଆ ନିଶାନ ସୃଷ୍ଟି କରାଯାଇଛି। ଏଥିରେ ବିମାନ ବାହିନୀର ମୂଲ୍ୟବୋଧଗୁଡ଼ିକର ପ୍ରତିଫଳନ ହେବ। ସେହି ନିଶାନ ମଧ୍ୟରେ ବିମାନ ବାହିନୀର ଚୂଡ଼ାକୁ ଅନ୍ତର୍ଭୁକ୍ତ କରାଯିବ। ଏହାକୁ ନିଶାନର ଦକ୍ଷିଣ ପଟର ଉପରିସ୍ଥ ଭାଗରେ ରଖାଯିବ। ବିମାନ ବାହିନୀ ଚୂଡ଼ାରେ ଜାତୀୟ ଚିହ୍ନ ଅଶୋକ ସିଂହ ଶୀର୍ଷରେ ଥାଇ ଦେବନଗରୀ ଭାଷାରେ ସତ୍ୟମେବ ଜୟତେ ରହିଛି। ଅଶୋକ ସିଂହ ତଳକୁ ହିମାଳୟ ଛଞ୍ଚାଣର ଚିହ୍ନ ରହିଛି। ସେଥିରେ ଛଞ୍ଚାଣର ଡେଣା ଉନ୍କକ୍ତ ରହିଛି, ଯାହା ବିମାନ ବାହିନୀର ଲଢୁଆ କ୍ଷମତାର ପ୍ରଦର୍ଶନ କରେ। ହିମାଳୟ ଛଞ୍ଚାଣ ଚତୁଃପାର୍ଶ୍ୱରେ ହାଲକା ନୀଳରଙ୍ଗର ଗୋଲାକାର ବୃତ୍ତ ରହିଛି, ସେଥିରେ ଭାରତୀୟ ବାୟୁସେନା ଲେଖାଯାଇଛି। ଭାରତୀୟ ବିମାନ ବାହିନୀର ମନ୍ତ୍ର ନଭସ୍ପର୍ଶମ୍ ଦୀପ୍ତମ୍ ହିମାଳୟ ଛଞ୍ଚାଣ ତଳକୁ ଦେବନଗରୀ ଭାଷାରେ ଖୋଦିତ ହୋଇଛି। ସ୍ୱାଧୀନତା ପରେ ଭାରତୀୟ ବିମାନ ବାହିନୀର ନିଶାନକୁ ବଦଳାଯାଇଥିଲା। ଆଫଗାନିସ୍ତାନରେ ଗତକାଲି ଘଟିଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 120କୁ ଟପିଛି। 1000ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଫଗାନିସ୍ତାନ ପଶ୍ଚିମାଞ୍ଚଳରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ 6.3 ରହିଥିଲା। 2 ଘଣ୍ଟା ମଧ୍ୟରେ 5 ଥର ଭୂକମ୍ପ ହୋଇଛି। କାବୁଲ୍ଠାରୁ 40 କିଲୋମିଟର ପଶ୍ଚିମରେ ଅବସ୍ଥିତ ହେରାତ ଏହାର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଜଣାପଡ଼ିଛି। ବହୁ ବଡ଼ ବଡ଼ କୋଠା ଭାଙ୍ଗିଯାଇଛି। ସେଠାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଅଭୂତପୂର୍ବ ସଫଳତା ପାଇଁ ସମାଜର ବିଭିନ୍ନ ବର୍ଗରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାବିତ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ଖେଳାଳିଙ୍କୁ ସେ ଭେଟିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ସଫଳତା ପାଇଁ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି 107 ପଦକ ଜିତି ଭାରତୀୟ ଖେଳାଳି ଦେଶକୁ ଗର୍ବିତ କରିଛନ୍ତି ବୋଲି କହିଛନ୍ତି। ଏସୀୟ କ୍ରୀଡ଼ା ପ୍ରଥମଥର ପାଇଁ ଭାରତ 100ରୁ ଅଧିକ ପଦକ ହାସଲ କରିଛି। 28 ସ୍ୱର୍ଣ୍ଣ, 38 ରୌପ୍ୟ ଏବଂ 41 ବ୍ରୋଞ୍ଜ ପଦକ ସହ ଭାରତ 107 ପଦକ ପାଇ ତାଲିକାର ଚତୁର୍ଥ ସ୍ଥାନରେ ବଜାୟ ରହିପାରିଛି। ଗତକାଲି ଭାରତ 6 ସ୍ୱର୍ଣ୍ଣ, 4 ରୌପ୍ୟ ଏବଂ 2 ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତୀୟ ପୁରୁଷ କବାଡ଼ି ଟିମ୍ ଇରାନ୍ ବିପକ୍ଷରେ ପ୍ରତିଯୋଗିତାରେ 33-29 ବିଜୟୀ ହୋଇଛନ୍ତି। ପୁରୁଷ କ୍ରିକେଟ୍ ଟିମ୍ ମଧ୍ୟ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍ରେ ବିଜୟୀ ହୋଇ ସ୍ୱର୍ଣ୍ଣପଦକ ହାସଲ କରିଛି। ବର୍ଷା ଯୋଗୁଁ ସେହି ଖେଳ ବାତିଲ ହୋଇଥିଲା। ଭାରତୀୟ ପୁରୁଷ ଓ ମହିଳା ଚେସ୍ ଟିମ୍ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। କୁସ୍ତିରେ ଦୀପକ ପୁନିଆ 86 କିଲୋଗ୍ରାମ ପ୍ରି ଷ୍ଟାଇଲ୍ ବର୍ଗରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ମହିଳା ହକିରେ ଭାରତୀୟ ଦଳ ଜାପାନକୁ 2-1 ହରାଇ ବ୍ରୋଞ୍ଜ ପଦକ ବିଜୟୀ ହୋଇଛି। ଚିରାଗ ସେଟ୍ଟି ଏବଂ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ପୁରୁଷ ଡବଲ୍ସ ବ୍ୟାଡ୍ମିଣ୍ଟନରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ପ୍ରଥମଥର ପାଇଁ ଏସୀୟ କ୍ରୀଡ଼ାରେ ଭାରତ ବ୍ୟାଡ୍ମିଣ୍ଟନରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ସେମାନେ କୋରିଆର ଚୋଇ ସୋଲିଗୁ ଏବଂ କିମ୍ ୱେନ୍ ହୋଙ୍କୁ 21-18 ଏବଂ 21-16 ପରାସ୍ତ କରିଛନ୍ତି। ଅନ୍ୟ ସ୍ୱର୍ଣ୍ଣପଦକଗୁଡ଼ିକ ମଧ୍ୟରେ ମହିଳା କବାଡ଼ି ଏବଂ ପୁରୁଷ ବ୍ୟକ୍ତିଗତ ତୀରଚାଳନା କମ୍ପାଉଣ୍ଡ ପ୍ରତିଯୋଗିତାରେ ମିଳିଛି। 2010 ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 101 ପଦକ ହାସଲ କରିଥିଲା। ଆଜି ଏସୀୟ କ୍ରୀଡ଼ାର ଅନ୍ତିମ ଦିବସ। ଆଇସିସି ଦିନିକିଆ ବିଶ୍ୱକପ୍ 2023ରେ ଭାରତ ଆଜି ତା'ର ଅଭିଯାନ ଆରମ୍ଭ କରିବ। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଖେଳିବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ 102 ରନ୍ର ବିରାଟ ବ୍ୟବଧାନରେ ପରାସ୍ତ କରିଛି। ଇସ୍ରାଏଲ୍ ଉପରେ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରିପ୍ରେକ୍ଷୀରେ ଯୁଦ୍ଧ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ସେଠାକାର ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ କ୍ଷେତ୍ରରେ କର ହ୍ରାସ ଏବଂ ଅନ୍ୟ କେତେକ କ୍ଷେତ୍ରରେ ଏହାକୁ ଛାଡ଼ କରିବା ଲାଗି ଜିଏସ୍ଟି ପରିଷଦର ନିଷ୍ପଭି। ଭାରତୀୟ ବିମାନ ବାହିନୀର ନୂତନ ନିଶାନ ଆଜି ହେବ ଉନ୍କୋଚିତ। ଆଫଗାନିସ୍ତାନ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଟପିଲା 120କୁ ଏବଂ ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଅଭୂତପୂର୍ବ ସଫଳତା ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଶୁଭେଚ୍ଛା।